ଆକାଶବାଣୀ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ମୁଖ୍ୟ ସମ୍ବାଦ, ଭାରତୀୟ ବିମାନ ବାହିନୀ ଆଜି ତା'ର 91ତମ ବାର୍ଷିକୀ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପାଳନ କରୁଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କୁ ଆଜି ସକାଳେ ତାଙ୍କ ବାସଭବନରେ ସାକ୍ଷାତ କରି ରାଜ୍ୟର ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲିଠାରୁ 12 ତାରିଖ ପର୍ଯ୍ୟନ୍ତ ଇଟାଲୀ ଓ ଫ୍ରାନ୍ସ ଗସ୍ତରେ ଯିବେ। ଇସ୍ରାଏଲ୍ ଓ ହମାସ ଲେବାନନ୍ର ହେଜବେଲା ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ପକ୍ଷରୁ ଜୋରଦାର ଯୁଦ୍ଧ ଆରମ୍ଭ ହୋଇଛି ଏବଂ ଏସୀୟ କ୍ରୀଡ଼ାରେ ଭାରତ 107ଟି ପଦକ ପାଇ ରେକର୍ଡ ସୃଷ୍ଟି କରିଛି। ଭାରତୀୟ ବିମାନ ବାହିନୀ ଆଜି ତା'ର 91ତମ ବାର୍ଷିକୀ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପାଳନ କରୁଛି। ଏହି ଉତ୍ସବ ପାଳନର ଅଂଶବିଶେଷ ଭାବେ ବିମାନ ବାହିନୀ ପକ୍ଷରୁ ପ୍ରୟାଗରାଜର ବ୍ରାହ୍ମରାଉଲି ବିମାନ ବାହିନୀ କେନ୍ଦ୍ରଠାରେ ଏକ ପ୍ୟାରେଡ୍ରେ ଆୟୋଜନ କରାଯାଇଥିଲା। ବିମାନ ବାହିନୀ ମୁଖ୍ୟ ଏବଂ ଏୟାର ଚିଫ୍ ମାର୍ଶଲ ଭିଆର୍ ଚୌଧୁରୀ, ପ୍ରତିରକ୍ଷା ବାହିନୀ ମୁଖ୍ୟ ଜେନେରାଲ୍ ଅନିଲ ଚୌହାନ ଏବଂ କେନ୍ଦ୍ରୀୟ ଏୟାର କମାଣ୍ଡ ଜେନେରାଲ୍ ଅଫିସର ଇନ୍ କମାଣ୍ଡ ଏୟାର ମାର୍ଶଲ ଆର୍ଜିକେ କପୁର ଏହି ପ୍ୟାରେଡ୍ ଉତ୍ସବରେ ଅଭିବାଦନ ଗ୍ରହଣ କରିଛନ୍ତି। ଏୟାର ଚିଫ୍ ମାର୍ଶଲ ବିମାନ ବାହିନୀର 4ଟି ଶାଖାକୁ ପଦକ ପ୍ରଦାନ କରିଛନ୍ତି। 16 ସ୍କ୍ୱାଡ୍ରନ୍, 142 ହେଲିକପ୍ଟର ୟୁନିଟ୍, 901 ସିଗ୍ନାଲ ୟୁନିଟ୍ ଏବଂ 3 ବେସ୍ ରିପେୟାର ଡିପୋକୁ ବିଚକ୍ଷଣ ସେବା ପ୍ରଦାନ ପାଇଁ ଏହି ପଦକ ଦିଆଯାଇଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗଙ୍କୁ ଆଜି ସକାଳେ ତାଙ୍କ ବାସଭବନରେ ସାକ୍ଷାତ କରିଛନ୍ତି। ସିକ୍କିମ୍ରେ ବନ୍ୟା ବିପତ୍ତି ଯୋଗୁଁ ହୋଇଥିବା କ୍ଷୟକ୍ଷତି ସଂକ୍ରାନ୍ତରେ ଉଭୟ ନେତା ବିସ୍ତୃତ ଭାବେ ଆଲୋଚନା କରିଛନ୍ତି। ଦୁର୍ବିପାକ ସଂକ୍ରାନ୍ତରେ ତଥ୍ୟ ସଂଗ୍ରହ ପାଇଁ ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ରାଜ୍ୟକୁ ଗସ୍ତରେ ଯାଇଥିବାରୁ ଶ୍ରୀ ତମାଙ୍ଗ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ମାର୍ଗଦର୍ଶନରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ତତ୍ପରତା ବିଷୟକୁ ସେ ପ୍ରଶଂସା କରିଛନ୍ତି। ଏନ୍ଡିଆର୍ଏଫ୍ ଏସ୍ଡିଆର୍ଏଫ୍ ପାଇଁ 2023-24 ବର୍ଷ ସକାଶେ ତୁରନ୍ତ ଅଗ୍ରିମ ବଜେଟ୍ ପ୍ରଦାନ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି। ରିଲିଫ୍ ଓ ଥଇଥାନ କାମ ପାଇଁ ଏହି ଅର୍ଥ ଦିଆଯାଇଛି। 5ଟି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନଙ୍କୁ ନେଇ ଏକ ଆନ୍ତଃ ମନ୍ତ୍ରଣାଳୟ ଟିମ୍ ଗଠନ କରିବାକୁ କେନ୍ଦ୍ରୀୟ ନେତୃତ୍ୱଙ୍କ ଉଦ୍ୟମକୁ ସେ ପ୍ରଶଂସା କରିଛନ୍ତି। ଏହି ଦଳ ଆଜି ସିକ୍କିମ୍ ଗସ୍ତରେ ଯାଇ କ୍ଷୟକ୍ଷତିର ଆକଳନ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲିଠାରୁ 12 ତାରିଖ ପର୍ଯ୍ୟନ୍ତ ଇଟାଲୀ ଓ ଫ୍ରାନ୍ସ ଗସ୍ତରେ ଯିବେ। ଦୁଇ ଦେଶକୁ ଗସ୍ତର ପ୍ରଥମ ପର୍ଯ୍ୟାୟରେ ସେ ଇଟାଲୀର ପ୍ରତିରକ୍ଷା ମନ୍ତ୍ରୀ ଗୁଇଡୋ କ୍ରିଟେଟାଙ୍କୁ ରୋମ୍ରେ ସାକ୍ଷାତ କରିବେ। ଭାରତ ଇଟାଲୀ ମଧ୍ୟରେ ସମ୍ପର୍କ ଗତ ମାର୍ଚ୍ଚ ମାସରେ ସାମରିକ ଭାଗିଦାରୀ ସମ୍ପର୍କକୁ ଉନ୍ନୀତ ହୋଇଥିଲା। ଇଟାଲୀ ପ୍ରଧାନମନ୍ତ୍ରୀ ଭାରତକୁ ସେହି ସମୟରେ ଆସିଥିଲେ। ଗସ୍ତର ଦ୍ୱିତୀୟ ଦଫାରେ ଶ୍ରୀ ସିଂ ଫ୍ରାନ୍ସର ପ୍ରତିରକ୍ଷା ମନ୍ତ୍ରୀ ସେବାଷ୍ଟିଆନ୍ ଲେକନ୍ଙ୍କୁ ପ୍ୟାରିସ୍ଠାରେ ଭେଟି ପଞ୍ଚମ ବାର୍ଷିକୀ କଥାବାର୍ତ୍ତା କରିବେ। ଭାରତ ଓ ଫ୍ରାନ୍ସ ମଧ୍ୟରେ ସାମରିକ ଭାଗିଦାରୀ ସମ୍ପର୍କର 25 ବର୍ଷ ପୂର୍ତ୍ତି ଅଳ୍ପ ଦିନ ତଳେ ପାଳନ କରାଯାଇଥିଲା। ଦୁଇ ଦେଶ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପ ସହଯୋଗ ସମେତ ଦ୍ୱିପକ୍ଷୀୟ ସାମରିକ ସହଯୋଗ ବହୁଦିନରୁ ତିଷ୍ଠି ରହିଛି। ଉଭୟ ଦେଶକୁ ଗସ୍ତ କାଳରେ ଶ୍ରୀ ସିଂ ପ୍ରତିରକ୍ଷା ଶିଳ୍ପପତିମାନଙ୍କ ସହ ଶିଳ୍ପ ସହଯୋଗର କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି। କର୍ଣ୍ଣାଟକର ଆର୍ସିବେଲେସ୍ଥିତ ଏକ ବାଣ ଦୋକାନ ଏବଂ ଗୋଦାମରେ ଗତକାଲି ନିଆଁ ଲାଗିଯିବାରୁ 14 ଜଣ ପୋଡ଼ିଯାଇ ମରିଯାଇଛନ୍ତି। ତାମିଲନାଡୁର ହୁସୁରଠାରେ ଏହା 10 କିଲୋମିଟର ଦୂର। ସବୁ ମୃତକମାନେ ତାମିଲନାଡୁର ବୋଲି ଜଣାପଡ଼ିଛି। ବାଣଗୋଦାମରେ 35 ଜଣ ଲୋକ କାମ କରୁଥିଲେ। ଅପରାହ୍ନ 3:30 ବେଳେ ସେଠାରେ ନିଆଁ ଲାଗିଯାଇଥିଲା। ଦୋକାନ ମାଲିକଙ୍କ ସମେତ 4 ଜଣ ଲୋକ ଆହତ ହୋଇଛନ୍ତି। ବାଣ ଭର୍ତ୍ତି ଗୋଟିଏ ଟ୍ରକ୍ ସମେତ 6ଟି ଗାଡ଼ି ପୋଡ଼ିଯାଇଛି। ଟ୍ରକ୍ରୁ ବାଣଗୁଡ଼ିକୁ କଢ଼ାଯାଇଥିବା ବେଳେ ଦୁର୍ଘଟଣା ଘଟିଥିଲା। ରାତି 8:30 ବେଳକୁ ନିଆଁକୁ ଆୟତ୍ତ କରାଯାଇଥିଲା। ଇସ୍ରାଏଲ୍ ଓ ହମାସ ଲେବାନନ୍ର ହେଜବୁଲ୍ଲା ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ପକ୍ଷରୁ ଜୋରଦାର ଯୁଦ୍ଧ ଆରମ୍ଭ ହୋଇଛି। ହେଜବୁଲ୍ଲା ଗୋଷ୍ଠୀ ଇସ୍ରାଏଲ୍ର 3ଟି ସ୍ଥାନ ଉପରେ ଆଜି ରକେଟ୍ ମାଡ଼ କରିଛି। ଏହି ଗୋଷ୍ଠୀ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି, ପାଲେଷ୍ଟାଇନ୍ ଲୋକମାନଙ୍କ ପ୍ରତି ସମର୍ଥନ ଜଣାଇ ଏହି ଆକ୍ରମଣ କରାଯାଇଛି। ଇସ୍ରାଏଲ୍ ପକ୍ଷରୁ ମଧ୍ୟ ପ୍ରତି ଆକ୍ରମଣର ଖବର ମିଳିଛି। ଇସ୍ରାଏଲ୍ ପକ୍ଷରୁ ଲେବାନନ୍ର ଅଞ୍ଚଳଗୁଡ଼ିକ ଉପରେ ବୋମାମାଡ଼ କରାଯାଇଛି ଏବଂ ଯୁଦ୍ଧରେ ସଂଶ୍ଳିଷ୍ଟ ନ ହେବା ପାଇଁ ଲେବାନନ୍ରେ ହେଜବୁଲ୍ଲା ଗୋଷ୍ଠୀକୁ ସତର୍କ କରାଯାଇଛି। ତେଣେ ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗାଜା ଅଞ୍ଚଳକୁ ମରୁଭୂମିରେ ପରିଣତ କରିବା ପାଇଁ ଧମକ ଦେଇଛନ୍ତି। ସେହି ଅଞ୍ଚଳ ଛାଡ଼ି ଚାଲିଯିବା ପାଇଁ ସେ ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି। ହମାସର ଆକ୍ରମଣରେ 300 ଲୋକଙ୍କର ମୃତ୍ୟୁ ଓ 1500 ଲୋକ ଆହତ ହେବା ପରେ ଇସ୍ରାଏଲ୍ର ପ୍ରତିରକ୍ଷା ବାହିନୀ ପକ୍ଷରୁ 17 ସାମରିକ ଘାଟି ଉପରେ ଆକ୍ରମଣ କରାଯାଇଛି। ହମାସର ଆଉ 4 କମାଣ୍ଡ କେନ୍ଦ୍ର ଉପରେ ମଧ୍ୟ ଇସ୍ରାଏଲ୍ ଆକ୍ରମଣ କରିଛି, ଯାହାଫଳରେ 230 ଲୋକଙ୍କର ମୃତ୍ୟୁ ଘଟିଥିବା କୁହାଯାଇଛି। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ଦୃଢ଼ତାର ସହ ହମାସ ଗୋଷ୍ଠୀକୁ ଆକ୍ରମଣ କରିବା ପାଇଁ ଯୁଦ୍ଧ ଘୋଷଣା କରିଛନ୍ତି। ହମାସ ସନ୍ତାସବାଦୀ ଗୋଷ୍ଠୀ ଦ୍ୱାରା ଇସ୍ରାଏଲ୍ ଉପରେ ଆକ୍ରମଣକୁ ବିଶ୍ୱ ନେତାଗଣ ନିନ୍ଦା କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇସ୍ରାଏଲ୍ ସମର୍ଥନରେ ମତ ଦେଇଥିବାବେଳେ ସେ କହିଛନ୍ତି, ନିରୀହ ଲୋକ ଏବଂ ସେମାନଙ୍କ ପରିବାରଗୁଡ଼ିକୁ ନିରାପତ୍ତା ଦିଆଯାଉ ବୋଲି ସେ ପ୍ରାର୍ଥନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ମଧ୍ୟ ସନ୍ତାସବାଦକୁ କଦାପି ପ୍ରୋହାହନ ଦିଆଯିବ ନାହିଁ ବୋଲି କହିଛନ୍ତି। ତାଙ୍କ ଦେଶ ଇସ୍ରାଏଲ୍କୁ ସମର୍ଥନ ଜଣାଇବ ବୋଲି ସେ କହିଛନ୍ତି। ବ୍ରିଟେନ୍ର ପ୍ରଧାନମନ୍ତ୍ରୀ ରିଶି ସୁନକ୍ ଇସ୍ରାଏଲ୍ ଉପରେ ଆକ୍ରମଣକୁ ନେଇ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ଆଫଗାନିସ୍ତାନରେ ଅନୁଭୂତ ହୋଇଥିବା ଭୟଙ୍କର ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 2000 ବୃଦ୍ଧି ପାଇଥିବା ତାଲିବାନ ମୁଖପାତ୍ର କହିଛନ୍ତି। 20 ବର୍ଷ ଭିତରେ ସେ ଦେଶରେ ଏହା ସବୁଠାରୁ ଭୟଙ୍କର ଭୂମିକମ୍ପ ବୋଲି କୁହାଯାଇଛି। ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ଚାଲିଥିବାରୁ ମୃତ ଲୋକଙ୍କ ସଂଖ୍ୟା ଆହୁରି ବୃଦ୍ଧି ପାଇପାରେ ବୋଲି ସ୍ଥାନୀୟ କର୍ତ୍ତୃପକ୍ଷମାନଙ୍କ ତରଫରୁ ସୂଚନା ମିଳିଛି। ପୁଣି କେତେକ ଲୋକ ଭଙ୍ଗାରୁଜା ଘରର ଅଂଶ ତଳେ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି। ମାନବୀୟ ବ୍ୟାପାର ସମନ୍ୱୟ ରକ୍ଷାକାରୀ ଜାତିସଂଘ କାର୍ଯ୍ୟାଳୟ କହିଛି 465 ଘର ନଷ୍ଟ ହୋଇଯାଇଛି ଏବଂ 135 ଘର ଅଧା ଭାଙ୍ଗିଯାଇଛି। ହେରାତ ନଗରୀରେ ଟେଲିଫୋନ୍ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି, ତେଣୁ ସେଠାରୁ ସବିଶେଷ ରିପୋର୍ଟ କିଛି ମିଳିପାରୁନାହିଁ। ଆହତମାନଙ୍କୁ ଡାକ୍ତରଖାନାକୁ ନେବା ପାଇଁ ଯଥାସମ୍ଭବ ସାହାଯ୍ୟ କରିବା ସକାଶେ ଶୀଘ୍ର ଭୂମିକମ୍ପ ଅଞ୍ଚଳରେ ପହଞ୍ଚବା ଲାଗି ସ୍ଥାନୀୟ ସଂଗଠନଗୁଡ଼ିକୁ ତାଲିବାନ ପକ୍ଷରୁ ନିବେଦନ କରାଯାଇଛି। ବାସହରା ଲୋକମାନଙ୍କୁ ଓ ବଞ୍ଚିଥିବା ଲୋକମାନଙ୍କୁ ଆଶ୍ରୟ ତଥା ଖାଦ୍ୟ ଯୋଗାଇ ଦେବା ପାଇଁ ସହାୟତାର ହାତ ବଢ଼ାଇବାକୁ ତାଲିବାନ ନିବେଦନ କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଆମ୍ବୁଲାନ୍ସ ଯୋଗେ ମହିଳା ଓ ଶିଶୁମାନଙ୍କୁ ଉଦ୍ଧାର କରାଯାଉଛି। ଗତକାଲି ହେରାତରୁ 40 କିଲୋମିଟର ଦୂର ପଶ୍ଚିମାଞ୍ଚଳରେ 6.3 ତୀବ୍ରତା ଭୂମିକମ୍ପ ଅନୁଭୂତ ହୋଇଥିଲା। ଅନେକ ଘର ଭାଙ୍ଗିଯାଇଥିବାରୁ ବହୁସଂଖ୍ୟକ ଲୋକ ଭଙ୍ଗାରୁଜା ଅଂଶ ତଳେ ଚାପି ହୋଇ ରହିଥିବାର ଆଶଙ୍କା କରାଯାଉଛି। ଭୂମିକମ୍ପ ପରେ ପରବର୍ତ୍ତୀ 3 ଭୂମିକମ୍ପ ହୋଇଥିବାର ଖବର ମିଳିଛି। ଆଫଗାନିସ୍ତାନରେ ଇନ୍ଦୁପୁଷ ପର୍ବତ ଅଞ୍ଚଳରେ ବାରମ୍ଭାର ଭୂମିକମ୍ପ ଅନୁଭୂତ ହୋଇଥାଏ। ଗତବର୍ଷ ଜୁନ୍ ମାସରେ ଟାତ୍ତିକା ଅଞ୍ଚଳରେ 5.9 ତୀବ୍ରତା ଭୂମିକମ୍ପ ଅନୁଷ୍ଠିତ ହୋଇଥିଲା। ହଜାରରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିଥିଲେ ମଧ୍ୟ ହଜାର ହଜାର ସଂଖ୍ୟକ ଲୋକ ବାସହରା ହୋଇଥିଲେ। ଭାରତୀୟ ଖେଳାଳିମାନେ ଏସୀୟ କ୍ରୀଡ଼ାରେ 107 ପଦକ ହାସଲ କରି ଅଲମ୍ପିକ୍, ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ସର୍ବାଧିକ ପଦକ ହାସଲ କରିଛନ୍ତି। 2010 ନୂଆଦିଲ୍ଲୀରେ ଅନୁଷ୍ଠିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତୀୟ ପ୍ରତିଯୋଗୀମାନେ 101 ପଦକ ପାଇଥିଲେ। ଗତକାଲି ଗୋଟିଏ ଦିନରେ ଭାରତୀୟ ଖେଳାଳିମାନେ 12 ପଦକ ପାଇଛନ୍ତି। କବାଡ଼ି, ବ୍ୟାଡ୍ମିଣ୍ଟନ, ହକି ଓ ଧନୁଚାଳନାରେ ଗତକାଲି 6 ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ଭାରତୀୟ କ୍ରୀଡ଼ାବିତ୍ ଓ ବନ୍ଧୁକ ଚାଳନା ପ୍ରତିଯୋଗୀମାନେ 29 ପଦକ ପାଇଛନ୍ତି। ଭାରତୀୟ ବନ୍ଧୁକ ଚାଳନାକାରୀମାନେ 22 ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣିଛନ୍ତି। ଆଜି ଅପରାହ୍ନ 5:30 ଉଦ୍ଯାପନୀ ଉତ୍ସବରେ ଭାରତୀୟ କ୍ରୀଡ଼ାବିତ୍ମାନେ ଅଂଶଗ୍ରହଣ କରିବେ। ପିଆର୍ ଶ୍ରୀଜେଶ ଭାରତର ପତାକା ବହନ କରିବେ। ଏସୀୟ କ୍ରୀଡ଼ାରେ ଭାରତୀୟ ଖେଳାଳିଙ୍କ ଅଭୂତପୂର୍ଣ୍ଣ ସଫଳତା ପାଇଁ ସମାଜର ବିଭିନ୍ନ ବର୍ଗରୁ ଶୁଭେଚ୍ଛା ଜ୍ଞାପନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚୀନ୍ର ହାଙ୍ଗଝୋଠାରେ ଚାଲିଥିବା 2022 ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ ପ୍ରତିଯୋଗୀମାନଙ୍କ ଦ୍ୱାରା ରେକର୍ଡ ସଂଖ୍ୟକ 107 ପଦକ ବିଜୟକୁ ନେଇ ଆନନ୍ଦ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ପ୍ରଧାନମନ୍ତ୍ରୀ ବିଜେତାମାନଙ୍କୁ ଅଭିନନ୍ଦନ ଜଣାଇବା ସଙ୍ଗେ ସଙ୍ଗେ ଏସୀୟ କ୍ରୀଡ଼ାରେ ଭାରତର ଏହା ଐତିହାସିକ ସଫଳତା ବୋଲି ବର୍ଣ୍ଣନା କରିଛନ୍ତି। ସର୍ବାଧିକ 107 ପଦକ ଜିତି ଭାରତୀୟ କ୍ରୀଡ଼ାବିତ୍ମାନେ ଦେଶବାସୀଙ୍କ ମନରେ ହସ ଫୁଟାଇଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗତ 60 ବର୍ଷ ଭିତରେ ଭାରତର ଏହା ସର୍ବୋଚ୍ଚ ପ୍ରଦର୍ଶନ। ଦୃଢ଼ ମନୋବଳ, ଜିତିବା ପାଇଁ ନିଷ୍ଠା ଓ କଠିନ ପରିଶ୍ରମ ଦ୍ୱାରା ଆମ ଖେଳାଳିମାନେ ଦେଶ ପାଇଁ ଗର୍ବ ଅର୍ଜନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା ସିବିଆଇ ପୌର ନିଗମ ନିଯୁକ୍ତି ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ମନ୍ତ୍ରୀ ଫିରହାଜ ହାକିମ୍ଙ୍କ ବାସଭବନ ଉପରେ ଚଢ଼ାଉ କରିଛି। ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଧିକାରୀମାନେ ପଶ୍ଚିମବଙ୍ଗର ଖାଦ୍ୟ ଯୋଗାଣ ମନ୍ତ୍ରୀ ରତିନ ଘୋଷଙ୍କ ଘର ଉପରେ ଚଢ଼ାଉ କରିଥିଲେ। ଭାରତୀୟ ବିମାନ ବାହିନୀ ଆଜି ତା'ର 91ତମ ବାର୍ଷିକୀ ଉତ୍ତରପ୍ରଦେଶର ପ୍ରୟାଗରାଜଠାରେ ପାଳନ କରୁଛି। ସ୍ୱରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ମିଶ୍ର ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗଙ୍କୁ ଆଜି ସକାଳେ ତାଙ୍କ ବାସଭବନରେ ସାକ୍ଷାତ କରି ରାଜ୍ୟର ବନ୍ୟା ପରିସ୍ଥିତି ବିଷୟରେ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆସନ୍ତାକାଲିଠାରୁ 12 ତାରିଖ ପର୍ଯ୍ୟନ୍ତ ଇଟାଲୀ ଓ ଫ୍ରାନ୍ସ ଗସ୍ତରେ ଯିବେ। ଇସ୍ରାଏଲ୍ ଓ ହମାସ ଲେବାନନ୍ର ହେଜବୁଲା ଉଗ୍ରବାଦୀ ଗୋଷ୍ଠୀଗୁଡ଼ିକ ପକ୍ଷରୁ ଜୋରଦାର ଯୁଦ୍ଧ ଆରମ୍ଭ ହୋଇଛି ଏବଂ ଏସୀୟ କ୍ରୀଡ଼ାରେ ଭାରତର 107 ପଦକ ପାଇ ରେକର୍ଡ ସୃଷ୍ଟି କରିଛି। ସମ୍ବାଦ ଶେଷ ହେଲା।